ଛବି ଉଣେଇଶ ଈଶ୍ୱର ସଦମକୁ ନଷ୍ଟ କରିବାକୁ ସ୍ଥିର କଲେ, କାରଣ ତହିଁର ଲୋକ ଅତି ଦୁଷ୍ଟ ଥିଲେ। ସେ କ'ଣ କରିବାକୁ ଯାଉଅଛନ୍ତି ତାହା ଅବ୍ରାହମଙ୍କୁ ଜଣେଇଲେ। ସେ ଲୋଟଙ୍କୁ ସ୍ମରଣ କରି ଈଶ୍ୱରଙ୍କୁ କହିଲେ, ଆପଣ କ'ଣ ଧାର୍ମିକକୁ ଅଧାର୍ମିକ ସହିତ ବିନାଶ କରିବେ? ପୃଥିବୀର ବିଚାରକ କ'ଣ ନ୍ୟାୟ କରିବେ ନାହିଁ? ସଦମକୁ ରକ୍ଷା କରିବାକୁ ଅବ୍ରାହମ ନିବେଦନ କଲେ। ତହିଁରେ ଈଶ୍ୱର କହିଲେ, ଯଦି ସେଠାରେ ଦଶ ଜଣ ଧାର୍ମିକ ଥିବେ ତାହେଲେ ସେ ନଗର ରକ୍ଷା କରିବେ। ଦୂତଗଣ ସଦମକୁ ଗଲେ ଏବଂ ସେଠାରେ ଲୋଟ ଜଣେ ମାତ୍ର ଧାର୍ମିକ ଥିଲେ। ଦୂତମାନେ ପ୍ରାଣ ରକ୍ଷା ନିମନ୍ତେ ଲୋଟକୁ ସତର୍କବାଣୀ ଦେଲେ। ପୁଣି ଈଶ୍ୱର ସ୍ୱର୍ଗରୁ ଅଗ୍ନି ପଠାଇ ସଦମକୁ ସମ୍ପୂର୍ଣ୍ଣ ବିନଷ୍ଟ କଲେ। କେବଳ ଲୋଟ ଏବଂ ନିଜର ଦୁଇ କନ୍ୟା ରକ୍ଷା ପାଇଲେ।